ମୋବାଇଲ ବାଣୀର ସକାଳର ଖବରରେ ଆପଣମାନଙ୍କୁ ସ୍ୱାଗତ। ଛତରପୁରରୁ ପ୍ରଦୀପ ବେହେରା କହୁଛି। ବର୍ତ୍ତମାନ ପାଇଁ 24 ଘଣ୍ଟା ମଧ୍ୟରେ ବର୍ଷା ଲାଗି ରହିବ ବା ମୁଁ ସମ୍ଭାବନା ଆସୁଛି। କିଛି ଅଞ୍ଚଳରେ ବର୍ଷା ହୋଇ ବା ଘରଦ୍ୱାର କିଛି ନଷ୍ଟ ହୋଇଯାଇଛି, ସେମାନଙ୍କୁ ମଧ୍ୟ ରିଲିଫ ଯୋଗାଯାଇଛି। ବର୍ତ୍ତମାନ ପାଇଁ ଭୁବନେଶ୍ୱରରେ କାଲି ପଟିଆ ବଜାର ଉପରେ 12 ଲକ୍ଷ ଟଙ୍କା ଲୁଟି ଆମ ଓଡ଼ିଶାରେ ମୋବାଇଲ ବାଣୀ ଏମିତି ଯୋଗାଉଥାଉ, ଏମିତି ଜାଣିପାରୁଥିବ ଆମେ ବହୁତ ବହୁତ ଧନ୍ୟବାଦ। ସେଥିପାଇଁ ମୁଁ ନମସ୍କାର କରୁଛି।